वानप्रस्थस्य वक्ष्यामि यमानमुनि सम्मतानास्ताय मुनिर्गच्छे ऐसा नाउ डिस्क्राइब द क्वालिफिकेशंस फॉर ए वानप्रस्थ वन हु हैज रिटायर्ड फ्रॉम फैमिली लाइफ बाय रिजोल्यूटली फॉलोइंग द रूल्स एंड रेगुलेशंस फॉर द वानप्रस्थ वन कैन इजिली बी एलिवेटेड टू द अपर प्लैनेट सिस्टम नोन एज महालोक श्लोक ओडियानवा श्री नारद मुनि आश्रम धर्म समुद्रपन्न नारद जाइ बर्तमान वानप्रस्थ आश्रम कथा कहते से कहते ज्येष्ठ महाराज कहे महाराज बर्तमान वानप्रस्थी वानप्रस्थ आश्रम व्यक्ति कौन योग्यता ता वर्णना करी से वानप्रस्थ आश्रम जहाँ नियम विधि नियम अच्छी ताको कड़ाकड़ी पालन कले जन व्यक्ति महलोक को उन्नीत हो पार श्लोक अर्थ परवर्त श्लोक श्लोक अर्थ न कृष्णपत्यं अस्न्यात्
न कृष्णपत्यं
अस्न्यात् अकृष्टं चापि अकालतः अग्निपक्वं अथामं वा अर्कपक्वं उताहरेत् Translation by Srila Prabhupada. Vanprastha life should not eat grains grown by tilling fields. He should also not eat grains that have grown without tilling fields but are not fully ripe. Nor should a vanprastha eat grains cooked in fire. Indeed, he should eat only fruit ripened by the sunshine. Nārad Muni kahuchanti वानप्रस्थ आश्रम थिबा व्यक्तिंकर विधि नीति नियम विधि नियम वानप्रस्थ आश्रम थिबा व्यक्ति सुनाटी ग्रेन्स ग्रोन बाय टीलिंग भूमि कर्षण जात जो शस्य ताहा बोरन करिवे ना शुड ऑल्सो नॉट ईट ग्रेन्स दैट हैव ग्रोन विदाउट टीलिंग ऑफ द फील्ड बट आर नॉट फुली राइप पुनः से मध्य अकर्षित भूमि रे जात जो शस्य ता मध्य ভক্ষণ করিবে না যাহা বাট আর নট ফুলি রাইট সম্পূর্ণ পক্ব নয় নর্সুড এ বানপ্রস্থ ইট গ্রেনস কুকড ইন ফায়ার পুনশ্চ অগ্নি দ্বারা পাক হইতিবা শস্য মধ্যে সে ভোজন করিবে না এন্ড ইট ইজ টু ইট অনলি ফ্রুট রাইপেন বাই দি সানশাইন বাস্তবিক সে কেব সূর্য কিরণ দ্বারা পক্ব হইতিবা শস্য বা ফল ভোজন করিবে খেলা শ্লোক অর্থ নেক্সট নির্বপীত কাল চোদিতাম লব্ধে নবে নবে অন্নাদি পুরাণ চ পরিত্যজে ট্রান্সলেশন বাই শ্রীল প্রভুপাদ এ বানপ্রস্থ শুড প্রিপেয়ার কেকস টু বি অফার্ড ইন স্যাক্রিফাইস ফ্রম ফ্রুটস এন্ড গ্রেনস গ্রোন ন্যাচুরালি ইন দি ফরেস্ট হোয়েন হি অবটেন্স সাম নিউ গ্রেনস হি শুড গিভ অফ হিজ ওল্ড স্টক অফ গ্রেনস না উনি কহছেন যে বানপ্রস্থাশ্রমী সে এক প্রকার প্রিপেয়ার কেকস পিষ্টক তৈরি করিবে অফার ইন স্যাক্রিফাইস ফ্রম ফ্রুটস এন্ড গ্রেনস গ্রোন ন্যাচুরালি ইন ফরেস্ট স্বাভাবিকভাবে বন্যজাত ফল শস্যরে সে পিষ্টক তৈরি করিবে যজ্ঞরে অর্পণ করিবা নিমিত্ত ওয়েন হি অবটেইনস সাম নিউ গ্রেনস হি শুড গিভ অফ হিজ ওল্ড স্টক অফ গ্রেনস সেতবে নূতন শস্য পাইবে সেতবে পুরাতন শস্যকে ত্যাগ করিবে হেলা শ্লোকর অর্থ পরবর্তী শ্লোক টেক্সট 20 অগ্নার্থমেব শরণং ঊটজং বাদ্রিকন্দরং श्रेत हिम वायुग्नि वर्षाकाशात् स्वयं अग्नस्थमेव शरणं ऊर्ध्वं वातृकन्दरं श्रेत हिम वायुग्नि वर्षाकाशात् स्वयं. Translation by Srila Prabhupada. A vanaprastha should prepare a thatched cottage, take shelter of a cave in a mountain, only to keep the sacred fire. But he should personally practice enduring snowfall, wind, fire, rain, and the shining of the sun. Shloka Ranjan Mahatma. Narada Muni Kauchanti Vanaprastha Ashrama Niji Niyam Vidhi. एक वानप्रस्थाश्रमी एक एपरि कुटीर निर्माण करिबे, से एक कुटीर निर्माण करिबे किंबा माउंटेन के पर्वत गुम्फारे आश्रय नेबे, टू कीप दि सैक्रेड फायर यज्ञाग्नि जीवित रखा पाई. बट ही शुड पर्सनली प्रैक्टाइज ड्यूरिंग स्नो फॉल विंड फायर रेन एंड शाइनिंग ऑफ द सन. किंतु से निजे ये सब सह्य करिबे, बरफपात हो, वायु, अग्नि, वर्षापात हो, सूर्य किरण सब सह्य करिबे. ये हला श्लोक अर्थ. परवर्ती श्लोक टेक्स्ट 21. केश रोम नख स्म स्रो मलानि जटिलो दधा अमंडलो अजीनी दंड बलकलाग्नि परिच्छनां केशरो मनकस्मस्रो मलानि जटिलो दधा कमण्डलवदीनि दण्ड बलकलाग्नि परिच्छनां. ट्रांसलेशन बाय श्रील प्रभुपाद. प्रस्थ शुड वेयर मैटेड लॉक्स ऑफ हेयर ऑन हिज हेड एंड लेट हिज बॉडी हेयर नेल्स एंड मुस्टेस ग्रो. ही शुड क्लींस हिज बॉडी ऑफ डार्ट. He should keep a what called deer skin and roll, wear a bark of a tree as a covering, and use garments colored like fire. Shloka Rodhya Mahal. Ek banprasthi jata dharan koribe, shirar jata dharan koribe, ebong sharirar roma, nakha, smasru, dadi, khyaura hebe na, taha. দেবে সর লাগি মহিলা সফা করবে না, সে এক জলপাত্র রক্ষবে, মৃগ চর্ম পরিধান করবে, দণ্ড ধারণ করবে, এবং বার্ক ফ্যাক্টরি বৃক্ষর বলকল ধারণ করবে, পরিধান করবে. ডিস গার্মেন্টস কালার লাইক ফায়ার. যে বস্ত্র পরিধান করবে তাহা অগ্নি পরিবর্ণ হব. এ হল শ্লোকর অর্থ. পরবর্তী শ্লোক টেক্সট 22. চরে ধ্বনি দ্বাদশাব্দান অষ্টৌ বা চতুরো মুনি দ্বাবেকম বা তথা বুধির না বিপত্তিত কৃচ্ছ্রত. চরে ধ্বনি দ্বাদশাব্দান অষ্টৌ বা চতুরো মুনি द्वावे कुंभार दार बुद्धिर नाम विपद्धित कुश्चतः. ट्रांसलेशन रिल प्रभुपाद. बीइंग वेरी थॉटफुल ए वानप्रस्थ शुड रिमेन इन द फॉरेस्ट फॉर 12 इयर्स 8 इयर्स 4 इयर्स 2 इयर्स और एट लीस्ट 1 इयर. ही शुड बिहेव इन सच ए वे दैट ही विल नॉट बी डिस्टर्ब और ट्रबल बाय टू मच ऑस्टेरिटी. श्लोक अर्थ. एक वानप्रस्थी চিন্তা আশ্রয় ভাবরে ওই মনন করি বনরে 12 বর্ষ কিংবা 8 বর্ষ কিংবা 4 বর্ষ কিংবা 2 বর্ষ কিংবা অন্তত 1 বর্ষ বাস করিবে. ইট শুড বিহেভ ইন সচ এ ওয়ে দ্যাট ইউ নট বি ডিস্টার্ব আর ট্রবল বাই টু মাচ অস্ট্রেটি. সে প্রকার ভাবরে জীবনযাপন করিবে যেপরি ভাবরে যেপরিকি সে টু মাচ অস্ট্রেটি অত্যধিক কিছু তপস্যা বা ব্রত বিধি পালন করে যেপরি কোনো প্রকার ব্যথিত হবে না. এলা শ্লোক Parvati Sloka. Tada kalpo so kriyayam vyadi virjaro yathavam anvithi jangva vidyayam kurjan anasanadikam tada kalpo so kriyayam vyadi virjaro yathavam Anki Kamba Vidyayam Kurjadana Anasanadikam. Translation by Srila Prabhupada. When, because of disease or old age, one is unable to perform his prescribed duties for advancement in spiritual consciousness or study of the Vedas, he should practice fasting, not taking any food. Slogan Prabhupada. से बाणप्रस्थी जेतेबेले कोनस व्याधिग्रस्त हेबे किंबा जराग्रस्त हेबे जहाँफलर इज अनेबल टू परफॉर्म इज प्रेस्क्राइब ड्यूटीज एडवांसमेंट इन स्पिरिचुअल कन्सियसनेस तांकर परमार्थिक मार्गरी अग्रगति निमित्त जहाँ सब विधि विधान पालन करिबार थिला ताहा पालन करिपारिबे ना करिबाक सक्षम हेबे ना किंबा वेदार्थ करिबाक सक्षम हेबे ना सेतेबेले should practice fasting, not taking any food. Satra se anushan karvi, kun sukhatyo brahma karvi vena. Ehala shulakartha, parvati shulakartha, text 24. Atmanyagnin samarupyo sanyasyayam mamatmatam karanesu nyasat samyat sanghatam tu jadharpato Atmanyagrin samarupyo sanyasyam mamatmamattam karunesu nyasat samyak sanghatam tujatharta. Translation by Srila Prabhupada. Properly place the fire element in his own self and in this way give up bodily affinity by which one thinks the body to be oneself or one's own. One should gradually merge the material body into the five elements, earth, water, fire, air, and sky. Shukra Vyanava. Nagmuni Kauchanti Banprasthi Tankar Sarin Madhyarajam Agniyachi Tahar Kudato Pujukta Bhave স্থাপন করিবে এবং এপরি ভাবরে সে শরীর প্রতি থিবা আসক্তি তাহা ত্যাগ করিবে যদ্বারা শরীর আসক্তি বা দেহ ধারণা যদ্বারা ব্যক্তি শরীর আত্মা বলে ভাবুছি বা দেহাত্মবুদ্ধি যদ্বারা জাগ্রত হচ্ছি তা ত্যাগ করিবে পুনশ্চ সে বাণপ্রস্থি ক্রমশ ঠিক আপ তেজ মরুত ব্যোম এই পঞ্চ মহাভূত দ্বারা এই যে জড় শরীর গঠিত হয়েছি সে পঞ্চ মহাভূত এক মহাভূত অর্থাৎ ঠিক আপ তেজ মরুত ব্যোম এথিরে গোটে গোটে মিশিবে এলা শ্লোক অর্থ সপ্তম স্কন্ধরে শ্রীমদ ভাগবতে দ্বাদশ অধ্যায়ে নাগমুনি মহাজন সূত্রে আশ্রম ধর্ম বর্ণনা দৌঁচন্তি সে উপন্যাসম বর্ণ বিভাগর কথা কথা পরে বর্তমান আশ্রম বিভাগর কথা আশ্রম ধর্ম বর্ণনা দৌঁচন্তি ব্রহ্মচর্য আশ্রমর কথা কই সারলেন গৃহস্থ আশ্রমর কথা কহিলা পরে বর্তমান বানপ্রস্থ আশ্রমর কথা কহুচন্তি বানপ্রস্থ আশ্রম পরে চোদ্দাশ্রম হচ্ছে জাতিপ্রত বা সন্ন্যাস আশ্রম কথা কহিবে এ যৌ চারি বর্ণাশ্রম বিভাগ শ্রীমদ ভগবদ গীতারে ভগবান কৃষ্ণ তা আশ্রম কইছন্তি চাতুর্বর্ণ্য ময়া সৃষ্টি গুণকর্ম বিভাগ এ বৈদিক বিভাগ বেদরে কথা কুহাযাউছে স্বয়ং ভগবান কৃষ্ণ দ্বারা সৃষ্ট এ হচ্ছে বর্ণাশ্রম বিভাগ আউ গুণকর্ম বিভাগ বদ্ধজীব ভূত প্রকৃতির ত্রিগুণর অধীন ତେଣୁ ତ୍ରିଗୁଣ ଯେ ସତ୍ତ୍ୱର ତମ ତ୍ରିଗୁଣ ମଧ୍ୟରୁ ଗୋଟେ ଗୋଟେ ଗୁଣ କୌଣସି କୌଣସି ଗୁଣ ପ୍ରାଧାନ୍ୟ କୌଣସି କୌଣସି ବ୍ୟକ୍ତିଙ୍କଠାରେ ଥାଏ, ଯେଉଁ ଗୁଣ ପ୍ରାଧାନ୍ୟ ଯେଉଁ ବ୍ୟକ୍ତିଙ୍କଠାରେ ଥାଏ ତଦନୁଯାୟୀ ସେ ନିଶ୍ଚିତ ଭାବରେ କର୍ମ ହିଁ କରିବ, ତା ସ୍ୱାଭାବିକ କର୍ମ ହିଁ ହେବ। ତା ପ୍ରକୃତି କ୍ରିୟମାଣାନି ଗୁଣେ କର୍ମାଣି ସର୍ବସ୍ୱ ଅହଂକାର ବିମୁଢ଼ାତ୍ମା କର୍ତ୍ତା ଅମିତି ମନ୍ୟତେ, ଏ ଭଗବତ ଗୀତାରେ କୁହାଯାଇଛି। ପ୍ରକୃତି ଅନୁଯାୟୀ କର୍ମ ହେଉଛି ବା ପ୍ରକୃତିଟା କରୁଛି, ଆ ପାଇଁ କରୁନି ମୁଁ କରୁନି ଏଇଟା କଥା ଯିବ ବୋଲେ ଆମେ କରି ସେଇ ସତ୍ୟ ନୁହେଁ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଲେ ପ୍ରକୃତି କ୍ରିୟମାଣାନି, ପ୍ରକୃତି ବହୁତ ପ୍ରକୃତି ଯେଉଁ ଗୁଣ ପ୍ରାଧାନ୍ୟ ଯେପରି ଭାବରେ ଅଛି ଯାହାଠାରେ ତଦ୍ରୂପେ ସ୍ୱାଭାବିକ କର୍ମ ହିଁ କରିପାରିଛି। ଅହଂକାର ବିମୁଢ଼ାତ୍ମା କର୍ତ୍ତା ନହିତି ମନ୍ୟତେ, କିନ୍ତୁ ଯାହାର ଜ୍ଞାନ ନାହିଁ ଅହଂକାର ପ୍ରବଳ ଅଛି ମନ ତ ପ୍ରବଳ ଅଛି ସେ କହିଲେ ମୁଁ କରୁଛି କିନ୍ତୁ ତା ସତ୍ୟ ନୁହେଁ, ଯିବ ବୋଲେ ଆମେ କରି ତା ସତ୍ୟ ନୁହେଁ ଏ କଥା କୁହାଯାଉଛି। ତେଣୁ ଏ ଯେଉଁ ବଦ୍ଧ ଜୀ ଭୂତ ପ୍ରକୃତି ତ୍ରିଗୁଣ ଦ୍ୱାରା ବଦ୍ଧ ହେଇଛି ସେମିତି ସ୍ୱାଭାବିକ ଗୁଣ ଦେଇ କ୍ରିୟା କରିବ ଏଇ ଗୁଣକର୍ମ ଅନୁଯାୟୀ ଚାରି ବର୍ଣ୍ଣ ବିଭାଗ ହେଇଛି ଆଉ ସ୍ୱାଭାବିକ ନିଶ୍ଚିତ ଭାବେ ରହିବ, ଏ ନିଶ୍ଚିତ କଥା ନିଶ୍ଚିତ ରହିବ। ରାମଙ୍କ ମଧ୍ୟରେ ସତ୍ୟଗୁଣର ପ୍ରାଧାନ୍ୟ ଥିବ, ସେ ସ୍ୱାଭାବିକ ଭାବେ ବ୍ରହ୍ମକର୍ମ ସ୍ୱଭାବ ବ୍ରହ୍ମ ସ୍ୱାଭାବିକ ଭାବେ ବ୍ରାହ୍ମଣ କର୍ମ କରିବ, ସେ ଯେଉଁ କୂଳରେ ଯେପରି ଭାବେ ଜନ୍ମ ହଉଥାଉ ନା କାହିଁକି, ଯାହାଙ୍କ ମଧ୍ୟ ରଜଗୁଣର ପ୍ରାଧାନ୍ୟ ଥିବ ହିଁ ସ୍ୱାଭାବିକ କ୍ଷେତ୍ରକର୍ମ କ୍ଷେତ୍ରୀୟ କର୍ମ କରିବେ ସେ କ୍ଷେତ୍ରୀୟ ହେବେ, ଯାହାଙ୍କ ମଧ୍ୟରେ ତମଗୁଣର ପ୍ରାଧାନ୍ୟ ଥିବ ସ୍ୱାଭାବିକ ଭାବେ ଶୂଦ୍ର ଅନ୍ୟ ତିନି ବର୍ଣ୍ଣ ବ୍ରାହ୍ମଣ କ୍ଷେତ୍ର ବୈଷୟିକ ସେବାଇ ଆଉ ରଜ ତମର ମିଶ୍ରଣ ଥିଲେ ସ୍ୱାଭାବିକ ପାଖେ ବୈଶ୍ୟକର୍ମ ହିଁ କରିବ ଏ କଥା ଶ୍ରୀମଦ୍ ଭଗବତ ଗୀତା ଶ୍ରୀମଦ୍ ଭାଗବତ ଶାସ୍ତ୍ରରେ କୁହାଯାଇଛି। ଏ ବଦ୍ଧଜୀବ ନିଶ୍ଚିତ ଭାବରେ ଚାରିବର୍ଣ୍ଣ ବିଭାଗ ରହିବେ। ତାପରେ ଦ୍ୱିତୀୟ କଥା ହେଉଛି ଆଶ୍ରମ ବିଭାଗ, ବ୍ରହ୍ମଚର୍ଯ୍ୟ ଆଶ୍ରମ, ଗୃହସ୍ଥ ଆଶ୍ରମ, ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ, ଚାରି ଆଶ୍ରମ ବିଭାଗ କଥା କୁହାଯାଇଛି। ଯଦି ମାନବର ଜୀବନ ବିଶେଷ କରି କଳିଯୁଗରେ କଥା କୁହାଯାଉଛି ମାନବର ଜୀବନ କାଳ ଶହେ ବର୍ଷ ନିର୍ଣ୍ଣିତ, କିନ୍ତୁ କ୍ୱଚିତ୍ ଲୋକ ଶହେ ବର୍ଷ ବଞ୍ଚନ୍ତି, ପାପ ଯୋଗୁଁ ଆଧିକ୍ୟ ପାପର ଆଧିକ୍ୟ ଯୋଗୁଁ ଅଳ୍ପ ଆୟୁଷ ପ୍ରାୟଣ ଅଳ୍ପ ଆୟୁଷ ସକଳା ଅସ୍ମିନ ଯୁଗୀ ଜନା ମନ୍ଦ ସୁମନ୍ଦ ମତ ମନ୍ଦ ଭାଗ୍ୟା ହି ଉପଦ୍ରବା ଉପଦ୍ରତା, ଏଇସବୁ କଥା ଅଛି ଆମର ଏ କଳିଯୁଗରେ କଥା ମନ୍ଦ ଭାଗ୍ୟ ନାନା ଉପଦ୍ରବ ପ୍ରାୟଣ ଅଳ୍ପ ଆୟୁଷା ପାପର ଆଧିକ୍ୟ ଯୋଗୁଁ ଅଳ୍ପ ଆୟୁଷ ହେଇଯାଉଛନ୍ତି, ଶହେ ବର୍ଷ କୋଚିତ ଲୋକ ବଞ୍ଚୁଛନ୍ତି, ଏ ହେଉଛି କଥା ଆମର। ତେବେ ଚାରିଟି ଆଶ୍ରମ ବିଭାଗରେ ଏହାକୁ ବିଭାଗ କରାଯାଇଛି, ପଚିଶ ବର୍ଷ କରି ଗୋଟେ ଗୋଟେ ବିଭାଗରେ। ପ୍ରଥମ ବିଭାଗଟି ହେଉଛି ବ୍ରହ୍ମଚର୍ଯ୍ୟ ଆଶ୍ରମ, ତା ପରବର୍ତ୍ତୀ ଆଶ୍ରମ ହେଉଛି ଗୃହସ୍ଥ ଆଶ୍ରମ, ତା ପରବର୍ତ୍ତୀ ଆଶ୍ରମ ହେଉଛି ବାନପ୍ରସ୍ଥ ଆଶ୍ରମ, ଶେଷ ଆଶ୍ରମ ତତ୍ତାଶ୍ରମ ହେଉଛି ସନ୍ନ୍ୟାସ ଆଶ୍ରମ ବା ଜ୍ୟୋତିବ୍ରତ ବୋଲି କୁହାଯାଉଛି। ପଚିଶ ବର୍ଷ ପର୍ଯ୍ୟନ୍ତ ସାଧାରଣତଃ ବ୍ରହ୍ମଚାରୀ ଗୁରୁଗୃହରେ ବାସ କରିବେ, ଉପଯୁକ୍ତ ପ୍ରାମାଣିକ ଗୁରୁଗୃହରେ ରହି ତାଲିମ ନେବେ, ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବେ, ସେ ସମ୍ବନ୍ଧରେ ବହୁ କଥା ନାରଦମୁନି କହିଛନ୍ତି। ସେ ସମୟରେ ସେ ବେଦାଧ୍ୟୟନ କରିବେ ଗୁରୁଙ୍କ ଠାରୁ, ଇନ୍ଦ୍ର ସଂଯମ କରିବେ, କଠିନ ଜୀବନଯାପନ କରିବେ, ଏ ବେଦ ଜ୍ଞାନ ଲାଭ କରିବେ, ଏସବୁ ସାଧନ 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 କରିବେ ଏସବୁ କରିବେ। ତାପରେ ଗୁରୁଙ୍କର ଅନୁମତି କ୍ରମେ ପରବର୍ତ୍ତୀ ଆଶ୍ରମ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବେ, ଅର୍ଥାତ୍ ଭାର୍ଯ୍ୟା ଗ୍ରହଣ କରିବେ ଗୃହସ୍ଥ ହେବେ, ତାହା ପଚିଶ ବର୍ଷ ଅର୍ଥାତ୍ ପଚାଶ ବର୍ଷ ପର୍ଯ୍ୟନ୍ତ ପ୍ରାୟ ଗୃହସ୍ଥ ଆଶ୍ରମରେ ରହିବେ। ଗୃହସ୍ଥ ଆଶ୍ରମର କ'ଣ ନୀତି ନିୟମ ବିଧିବିଧାନ ତାହା ନାରଦମୁନି କହିଛନ୍ତି, ତାହା ଆମର ଆଲୋଚନା ହେଇସାରିଛି। ଅତ୍ୟଧିକ ଯିଏ ବ୍ରହ୍ମଚର୍ଯ୍ୟ ଆଶ୍ରମ ବ୍ରହ୍ମଚାରୀ ହିସାବରେ ପ୍ରଥମେ ଜୀବନଯାପନ କରିଛନ୍ତି, ଗୁରୁଗୃହରେ ଶିକ୍ଷା ଗ୍ରହଣ କରିଛନ୍ତି, ସେ ଜାଣିଛନ୍ତି ଏ ତତ୍ତ୍ୱ ବିଜ୍ଞାନଟା ଜାଣିଛନ୍ତି ଯେ ସାତ୍ମା ସେ ଶରୀର ନୁହନ୍ତି, ଆଉ ମାନବ ଜୀବନ ସୁଦୃଢ଼ ଲବ୍ଧା ସୁଦୃଢ଼ ବହୁ ସମ୍ଭବାନ୍ତେ ମାନୁଷ୍ୟ ମର୍ଥ୍ୟତମ ନିତ୍ୟ ମଧ୍ୟ ଧୀର ଯାହା ଶ୍ରୀମଦ୍ ଭାଗବତରେ ବାରମ୍ବାର କଥା କୁହାଯାଇଛି ଯେ ସୁଦୃଢ଼ ମାନବଜନୀ ଯେ ମିଳିଛି ତାର ଉଦ୍ଦେଶ୍ୟଟା କି, କାହିଁକି ସୁଦୃଢ଼ ମାନବଜନୀ ମିଳିଛି ଆଉ ସେ ଉଦ୍ଦେଶ୍ୟ କେମିତି ସାଧନ କରିହେବ, ଏସବୁ କଥା ସେ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ଏ ଜୀବନ ମାନବଜନୀର ଉଦ୍ଦେଶ୍ୟ ହେଉଛି ପରମାର୍ଥ ଲାଭ, କୃଷ୍ଣ ଭକ୍ତି ବା କୃଷ୍ଣ ପ୍ରାପ୍ତି। ଏଇ ଯେଉଁ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଉଛି ଜୀବ, ସେ ଘୂର୍ଣ୍ଣନରୁ ରକ୍ଷା କରିପାରିବ, ସେ ଘୂର୍ଣ୍ଣନକୁ ବନ୍ଦ କରିପାରିବ, ଏ ସୁଯୋଗଟା ଏ ମାନବ ଯୋନିରେ ଦିଆଯାଇଛି। ଏ ମାନବ ଯୋନିର ଉଦ୍ଦେଶ୍ୟ ତାହା ସେ ଭଲ ଭାବରେ ଜାଣିଥାନ୍ତି, ଗୁରୁଗୁରୁ ରହିଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିକିରି ଏ ଜାଣିଥାନ୍ତି ସେ। ସେଥିପାଇଁ ଗୁରୁଙ୍କର ଅନୁମତି କ୍ରମେ ଯଦି ସେ ଭାଗ୍ୟ ଗ୍ରହଣ କରନ୍ତି, ଗୃହସ୍ଥ ହୁଅନ୍ତି, ତଥାପି ଉପଦେଶ ଅଛି ଆସକ୍ତ ଚିତ୍ତ ହେବ ନା, ଗୃହରେ ଆସକ୍ତ ହେବ ନା। ଆମେ ଆମର ମୁଁ ମୋର ଏସବୁ କଥା କହିବ ନା, କାହିଁକି ନା ସେ ଶିକ୍ଷା ନେଇଛନ୍ତି ସବୁ କୃଷ୍ଣଙ୍କ, ଈଶାବାସୁଦମ ସର୍ବ ସବୁ ଈଶ୍ୱଙ୍କର, ସବୁ ଭଗବାନଙ୍କର, ଆମର ବୋଲିତେ କିଛୁ ନା, ମୋର ବୋଲି କହିବାର କିଛି ଜିନିଷ ଏଠାରେ ନାହିଁ, ସବୁ ଭଗବାନ ଏ ଶିକ୍ଷା ସେ ନେଇଛନ୍ତି। ତେଣୁ ପ୍ରକୃତ ଗୃହସ୍ଥ ଯେଉଁ ପ୍ରକାର ଭାବରେ ପ୍ରାଥମିକ ଅବସ୍ଥାରେ ବ୍ରହ୍ମଚାରୀ ରୂପେ ଗୃହରେ ଶିକ୍ଷା ଲାଭ କରି ଗୃହସ୍ଥ ହୋଇଥାନ୍ତି, ସେ କଦାପି ଏ କଥା କହନ୍ତି ନା ଯେ ଏସବୁ ମୋର ଲୋକ ବ୍ୟବହାର, ଅନ୍ତର୍ନିଷ୍ଠା ବାହ୍ୟ ଲୋକ ବ୍ୟବହାର, ଅନ୍ତରରେ ଭିତରେ ନିଷ୍ଠା ଏକମାତ୍ର କୃଷ୍ଣ ପଦାବିନ୍ଦରେ ରହିବ, ଏକମାତ୍ର ଆସକ୍ତି କୃଷ୍ଣ ପଦାବିନ୍ଦ, ଅନ୍ୟ କୌଣସି ପ୍ରତି ଆସକ୍ତି ନାହିଁ। କିନ୍ତୁ ବାହ୍ୟ ଯେତେବେଳେ ସମାଜରେ ଅଛନ୍ତି, ପରିବାରରେ ଅଛନ୍ତି, ବାହ୍ୟ ଅଛି, ପୁତ୍ରକନ୍ୟା ଅଛନ୍ତି, ବା ଆତ୍ମୀୟ ସ୍ୱଜନ ଭାଇବନ୍ଧୁ କୁଟୁମ୍ବ ଅଛନ୍ତି, ସେମାନଙ୍କ ମେଳରେ ଜୀବନଯାପନ କରୁଛନ୍ତି, ପାରିବାରିକ ଜୀବନ ଯାହା ପ୍ରତି ଯେପରି ବ୍ୟବହାର କରିବାକୁ ହେବ ସେପରି ବ୍ୟବହାର କରିବାକୁ ତାହା ବାହ୍ୟ ବ୍ୟବହାର, ବାହ୍ୟ ଲୋକ ବ୍ୟବହାର, ଏଇଟା ବାହ୍ୟରେ ଏଇଟା କରିବାକୁ ପଡ଼ିବ। ଲୋକ ବ୍ୟବହାର ଭାର୍ଯ୍ୟ ସହିତ ଯେପରି ବ୍ୟବହାର କରିବାକୁ ପଡ଼ିବ ତଦ୍ରୁପ ବ୍ୟବହାର କରିବାକୁ ପଡ଼ିବ, ପିତା ମାତାଙ୍କ ସହିତ ଯେପରି ବ୍ୟବହାର କରିବାର ଅଛି ତଦ୍ରୁପ ବ୍ୟବହାର କରିବାକୁ ପଡ଼ିବ, ଭାଇ ବନ୍ଧୁ କୁଟୁମ୍ବ ଅନ୍ୟମାନଙ୍କ ସହିତ ଯାହା ଯେପରି ବ୍ୟବହାର ବିହିତ ତାହା ବି କରିବାକୁ ପଡ଼ିବ, ତା ବାହ୍ୟ ତା ଭିତରେ ନୁହଁ ଆସକ୍ତ ଚିତ୍ତ ନୁହଁ, ତାହି କରିବାକୁ ପଡ଼ିବ। ଅନ୍ତରେ ଏକମାତ୍ର ନିଷ୍ଠା କୃଷ୍ଣ ବନ୍ଦାରେ ଏ ଗୃହସ୍ଥ ଏ ପ୍ରକାର ବ୍ୟବହାର କରିବ, ଅତିଥି ବସ ତା ଉପଦେଶ ଦିଆହେଉଛି, ଅତିଥି ପରି ରହିବ, ଅର୍ଥାତ୍ ଯେ କୁଣିଆ ଘର ଯାଇଛି ଦୁଇ ଦିନ ପାଇଁ ଆସିଛି, ଏ ମୋ ଘର ନୁହେଁ, ମୋର ଘର ନିୟନ୍ତ୍ରଣ ଅଛି, ମୋତେ ସେଠିକି ଯିବା ପାଇଁ ପଡ଼ିବ, ତଦ୍ରୁପ ଭାବରେ ଅନାସକ୍ତ ଭାବରେ ଜୀବନଯାପନ କରିବ, ମୁଁ ମୋର ବୋଲି କହିବ ନା। ଏବଂ ଯାହା କୁହାଯାଇଛି ବ୍ରହ୍ମଚର୍ଯ୍ୟମ ତପସୌଚମ ଭୂତ ସ୍ରହୃଦମ ଗ୍ରସ୍ତ ଶ୍ୟାପିରୁତମ ସର୍ବେଷାଂ ମଧୁପାସନ, ଏ ଉପଦେଶ ଅଛି ଆମର। ଗୃହସ୍ଥ ଯଦିଓ ଭାର୍ଯ୍ୟ ଗ୍ରହଣ କରୁଛି କିନ୍ତୁ ସେ ବ୍ରହ୍ମଚାରୀ, ପ୍ରଥମ କଥା ବ୍ରହ୍ମଚର୍ଯ୍ୟମ ଦୁଇ ପ୍ରକାର ବ୍ରହ୍ମଚାରୀ ଅଛନ୍ତି, ନୈଷ୍ଠିକ ବ୍ରହ୍ମଚାରୀ, ଉପକୃବାଣ ବ୍ରହ୍ମଚାରୀ, ଗୃହସ୍ଥ ହେଉଛି ଉପକୃବାଣ ବ୍ରହ୍ମଚାରୀ, ଯିଏ ଭାର୍ଯ୍ୟ ଗ୍ରହଣ କରନ୍ତି ନା ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରନ୍ତି, ଗୁରୁକୁଳରେ ରହିବେ ସେ ନୈଷ୍ଠିକ ବ୍ରହ୍ମଚାରୀ। ଆଉ କିନ୍ତୁ ଗୁରୁଙ୍କର ଅନୁମତି କ୍ରମେ ଯେ ଭାର୍ଯ୍ୟ ଗ୍ରହଣ କରିବେ, ଗୃହସ୍ଥ ହେବେ, ସେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବେ, ସେ ଉପକୃବାଣ ବ୍ରହ୍ମଚାରୀ, ଅର୍ଥାତ୍ ଯେଉଁ ବିଧି ଅଛି, ନିୟମ ଅଛି ଆମର, ସେ ନିୟମ ଅନୁଯାୟୀ ସେ କେବଳ ତାଙ୍କର ବିବାହିତ ପତ୍ନୀଙ୍କର ସଙ୍ଗ କରିବେ, ଯାହା କୁହାଯାଇଛି ମାସିକ ଥରେ ସଙ୍ଗ କରିବେ, ଉପଯୁକ୍ତ ସନ୍ତାନ ଜାତ କରିବା ନିମିତ୍ତ ବ୍ୟବାୟ ପ୍ରଜୟା ନରତେଇ, ଏ ଉପଦେଶ ଅଛି, ବ୍ୟବାୟ ପ୍ରଜୟା ନରତେଇ, ବିବାହ କରିବା ଭାର୍ଯ୍ୟାଗ୍ରହଣଙ୍କ ଉଦ୍ଦେଶ୍ୟ ହେଉଛି ପ୍ରଜା ସୃଷ୍ଟି, ସନ୍ତାନ ଉତ୍ପାଦନ, ଉପଯୁକ୍ତ ସନ୍ତାନ, ହଁ ଯାହା କହନ୍ତି କୃଷ୍ଣ ଚେତନଶୀଳ କୃଷ୍ଣ ଭକ୍ତପୁତ୍ର ଜନ୍ମ କରିବେ, ଜନନିନ୍ଦ୍ରକୁ ବା ଯୌନ ଉପଭୋଗ କରି ଆନନ୍ଦ ପାଇବା ପାଇଁ ଭାର୍ଯ୍ୟାକୁ ବ୍ୟବହାର କରିବେ ନା, ଇ ଭାଗବତ ଉପଦେଶ, ଇ ପ୍ରକୃତ ଗୃହସ୍ଥ। ଆଉ ସର୍ବେଷାଂ ମଧୁପାସନ, ଯେକୌଣସି ଆଶ୍ରମରେ ଯିଏ ଥାଉ ନା କାହିଁକି, ଯେ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ସଂସ୍କୃତି ହରିତ ଭୂଷଣ କୃଷ୍ଣ ଉପାସନ, हरितोषण क्रिया भगवान कृष्ण भगवान हरिंकर संतोष विधान करिवे ब्रह्मचारी हो गृहस्थ हो वानप्रस्थ हो सन्यासी हो निजेन्द्रिय पृथ्वी विधान कथा कौटि कहुए ये हूँ वर्णाश्रम विभाग उद्देश्य अच्छे ये गुण भक्ति पद बोली कहुए कथा अच्छे एपर भाव से ग्रस्त जीवन जापन करी जहाँ कहुची पचास वर्ष पर्यत रही तत्पर पचास वर्ष हो गला तो जानवे ये आश्रम शेष हो गला गृह त्याग से वानप्रस्थी हे बर्तमान वानप्रस्थी कौन विधि विधान नियम पाइपना ये नारद मुनि देले से कि प्रकार जीवन जापन करे कि कठिन जीवन तापर आस चतुर्थाश्रम कथा सन्यासाश्रम कथा ये हूँ गौण भक्तिर पथ एपरी कर ए पथ जीव पाई उद्दिष्ट एपरी कले ए विधि नियम पालन कले जहाँ कहुई ताहले कौन हम ना से इलिवेटेड टू हायर प्लांट सिस्टम कथा कहुई उच्चतर स्पिरिचुअल वर्ल्ड चित जगत में प्रवेश करि पारिबे जेतबेले तांकर समस्त कर्म परितोषण पाई कृष्ण केंद्रिक कर्म हेछि कृष्णार्थ हेछि ताहले कथा एर उद्देश्य गोटे रहला कारण मानव जीवन उद्देश्य होछि परमार्थ लाभ लब्धा सुदलोमी इदं बहुशम वान्ते मानुष्यमर्थ नित्य नित्य स्वल्प काल पाई मिलिछि किंतु परमार्थ लाभ सेतिपाई विवेकी मान बुद्धिमान व्यक्ति एथिर ध्यान दो जे उद्देश्य रे मते मानव जोनी सुदलभ जोनी मिलिछि मु किपरि एही जोनी रे ए परमार्थ लाभ करिबि ता नहले तार जन्म अधपाते जाय जन्म व्यर्थ हो निज जोनी पाइब पुणी केबे जे चांस मिलिबो मानव जोनी पर तार कोनोसी ग्यारंटी निश्चितता नाही तेणु विवेकी मान कदापि या दुरुपयोग करिबा सदुपयोग करिबा तेणु साधु शास्त्र गुरु महाजन मानी ए सम्बन्ध में उपदेश देइछन्ति श्री चैत्र महाप्रभु आसिले जे कि स्वयं कृष्ण अभिन्न कृष्ण आचार्य लीला कले से भी शिक्षाई देले आराध्य भगवान ब्रजेशन तद्धाम वृंदावन रम्या काचिद उपासना ब्रजबध प्रज्ञेण जाकल्पिता श्रीमद भागवतम प्रमाण मंगलम प्रेमा पुनर्थ महा श्री चैतन्य महाप्रभु मतमीदम तत्रादर महापर ये शिक्षा श्रीमद चैतन्य महाप्रभुकर ये मत भगवान ब्रजेन्द्र नंदन कृष्ण से होचंती परमेश्वर आराध्य तांको तद्रूप वैभव श्रीधाम वृंदावन ही आराध्य वस्तु आराधना किपर रम्या काचित उपासना ब्रजबध वर्गीण जागटिता ब्रजबध गण जो भाव कृष्ण आराधना करिचंती कृष्णंकर उपासना करिचंती से उपासना ही सर्वोत्कृष्ट प्रेममय उपासना श्रीमद भागवतम प्रमाण मंगल प्रेमात्म श्रीमद भागवत निर्मल शब्द प्रमाण भागवत जे नाम आने से जवन समतार शास्त्र से जन्मे जन्मे प्रभु जन्म बारंबार पूर्व यथा कहते तेणु भागवत प्रमाण अमल प्रमाण विशुद्ध प्रमाण निर्मल शब्द प्रमाण एवं प्रेम ही परम पुरुषार्थ यही परम पुरुषार्थ लाभ करने मानव जीवन उद्दिष्ट परमार्थ लाभ यहाँ ही श्री चैतन्य महाप्रभुकर मत से सिद्धांत आम मानकर परमादर अन्य मतर आदर आमर नाही श्रीकृष्ण ही भगवतार पूर्ण प्रकाश श्रीकृष्ण त्रिविध प्रतीति रे से अधिकारी भक्तगण निकट रे प्रकाशित होती ता श्रीमद भागवत कहा जा से त्रिविध प्रतीति सकल ही पूर्ण प्रतीति मात्र सेमाने श्रीकृष्णंकर परमात्मा ब्रह्म प्रतीति भली आंशिक वा असम्य प्रतीति नुहति भगवान कृष्णंकर ब्रह्म प्रतीति परमात्मा आंशिक प्रतीति पूर्ण प्रतीति नुहति किंतु भगवान कृष्णंकर जो त्रिविध पूर्ण प्रतीति ताहाकु ना पूर्ण पूर्णतर पूर्णतम रूपे प्रकाश भगवान त्रिविध पूर्ण प्रतीति द्वारका मथुरा एवं वृंदावन प्रकाशित भगवान कृष्णंकर ये पूर्ण प्रकाश द्वारका रे कृष्णंकर पूर्ण प्रकाश मथुरा रे पूर्णतर प्रकाश आउ ब्रजरी पूर्णतम प्रकाश ये कथा कथा ए जो भौतिक चौदह भुवन चतुर्दश भुवन ये ब्रह्मांड ये चतुर्दश भुवन ये ब्रह्मांड अंतर्गत जी फूलो से फूलोक आने बास करे ये मध्यस्थल फूल यार अध सप्तल तलकु सातटी लोक अच्छी आर को सातटी लोक चौदह भुवन चतुर्दश भुवन ए अध सप्तलोक चतुर्दश अर्ध सप्तलोक ये चतुर्दश ब्रह्मांड ये परिगठित है ऊर्ध सप्तलोक मध्य रही आरंभ है भूलोक भूलोक हूँ प्रथम भू भूव आवर ए तीन लोक सकाम पुण्यकारी ग्रोमेधी मान भूवस्थान एवं ताऊपर को जी रही मह जन तप सत्य सत्यलोक हूँ सर्वोच्च लोक ये भौतिक ब्रह्मांड चतुर्दश भुवन मध्य ए लोक चतुष्ट अगृहस्थ व्यक्ति मान प्राप्य स्थान से प्रस्थी जे कि ग्रह त्याग कर गृहस्थ से कहुचली फॉलोइंग द रूल्स एंड रेगुलेशन बान प्रस्थ One can easily be elevated to upper plane system known as Maharloka. Said my A grosta vikti. Bhan prasta grhatyagi a grosta to Maharloka. Maha jana tava satya. Ejo. Charti lo. E lok chatushta a grosta vikti manakara prapyasthan. Tan madhyare jupo kuru bhano brahmachari. Jeki nirdishta samayare. गुरु गृह रे बास करी गुरु दक्षिणा प्रदान पूर्वक समावर्तन करती समाज रे प्रवेश करती भाग्य ग्रहण कर गृहस्थ होती से माने उपकुर बाण गृहस्थ उपकुर बाण ब्रह्मचारी समावर्तन पूर्वे अर्थात जतबले से माने ब्रह्मचारी थे सबबले समान कर स्थान प्राप्त स्थान होची मध्यम लोक गृहस्थ व्यक्ति मान नैष्ठिक ब्रह्मचारी अर्थात जे बराबर गुरुकूल रहती धार्जा ग्रहण करती ना गृहस्थ होती ना से नैष्ठिक ब्रह्मचारी नैष्ठिक ब्रह्मचारी जो मैंने आजीवन गुरुगृह अवस्थान कर ब्रह्मचर्य व्रत अखंड ब्रह्मचर्य व्रत पालन करती से प्राप्य स्थान हूँ जनलोक बाम प्रस्था से प्राप्य स्थान हूँ ये जहाँ कहला महलोक बाकी तपलोक को जाती जतिगण अर्थात सन्यास चतुर्थाश्रम रहती साधारणतः से प्राप्त स्थान हूँ सत्यलोक एपरी महाजन मान मत अच्छे किंतु जो माने भगवत भक्त अर्थात जो मानकर यह जगत रे भोग बा ब्रह्म रे विलीन होबार दुराशा नहीं दुष्ट आशा नहीं से सकल पुरुष दुर्लभ वैकुंठ लोक लाभ कर भक्त जो मान अन्याभिलाषता शून्य ज्ञान कर्मादि अनावृत आनुकूल्यन कृष्णानुशीलन भक्ति रूपमा शिल रूप गोस्वामी ई कथा अन्य कौन सी जगह दुष्टाशा नहीं यह जगत रे भोग बा ब्रह्म रे विलीन होबा दुष्टाशा नहीं भुक्ति कामना बा मुक्ति कामना ये लोक रे रही जो माने भोग कामना करछन भुक्ति कामी आ जो माने ब्रह्म रे विलीन होवा पई छै करंती से माने मुक्ति कामी मुमुक्ष्य तण भुक्ति कामना बा मुक्ति कामना जहां कर नाही से माने भक्त अन्ना भ्रष्टा शून्य ज्ञान कर्म आदि ना भक्त अनुकूलीन होसा गुरु कुर्बान गति प्रामाणिक गुरु बना फाइ स्पिरिचुअल मास्टर प्रामाणिक वैष्णव गुरु अनुत्तर जी कृष्ण सेवा निजुक्त हुवन्ति भक्त वैष्णव से माने चित जगत को दुर्लभ वैकुंठ लोक को उन्नीत से वैकुंठ ସେଠି ମଧ୍ୟ ତଦୁପରି ତଦୁପରି ଗ୍ରହ ଅଛି, ଯେପରି ଏଠି ଚତୁର୍ଦ୍ଦଶ ଗ୍ରହ ନାମ ରହିଲା, ସେହିପରି ସେ ଚିତ୍ ଜଳକରେ ମଧ୍ୟ ବୈକୁଣ୍ଠ ଉପରେ ଦ୍ୱାରକା, ତଦୁପରି ଗୋଲବୃନ୍ଦା, ଏ ସକଳ ଧାମ ଭଗବାନଙ୍କର ଅନ୍ତରଙ୍ଗ ଆସକ୍ତିଙ୍କର ପ୍ରକାଶ। ଏ ଯେଉଁ ସତ୍ତା ବିସ୍ତାରିଣୀ ଶକ୍ତି, ସେଇ ଅନ୍ତରଙ୍ଗ ଶକ୍ତିଙ୍କର ପ୍ରକାଶ। ପରବ୍ରହ୍ମରେ ଯେଉଁ ସବୁ ଧାମ ଅଛି, ସେସବୁ ଧାମ ଏ ପ୍ରପଞ୍ଚରେ ଆବିଷ୍କୃତ ହେଇଛି। ଏଠି ମଥୁରା ଅଛି, ଏଠି ଦ୍ୱାରକା ଅଛି, ଏଠି ବୃନ୍ଦାବନ ବି ଅଛି। ଭଗବାନ ଯେତେବେଳେ ଅବତରଣ କରନ୍ତି, ଏଠି ଧାମ ସହିତ ଅବତରଣ କରନ୍ତି, ପରିକର ସହିତ ଅବତରଣ କରନ୍ତି, ଭଗବାନ କୃଷ୍ଣ ଏକାକି କେବେ ଆସନ୍ତି ନାହିଁ। ତେଣୁ ପାଇଁ ଏ ପ୍ରପଞ୍ଚରେ ସେସବୁ ଆବିଷ୍କୃତ ହେଇଛି। ଅପ୍ରପଞ୍ଚ ଯାହା ନାହିଁ ତାହା ପ୍ରପଞ୍ଚରେ ରହିପାରିବ ନା। ପୁନଶ୍ଚ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପଞ୍ଚଦଶ ଅଧ୍ୟାୟରେ କୁହାଯାଇଛି, ଉର୍ଦ୍ଧ ମୂଳମ ଅଧଶ ଆଠ, ଉର୍ଦ୍ଧ ମୂଳମ ଅଧଶ ଆଠ। ଏ ଯୋଉ ଭୌତିକ ଜଗତ, ଏ ଗୋଟେ ଓଲଟା ବୃକ୍ଷ, ଉର୍ଦ୍ଧ ମୂଳ ଅଧଶାଗ ଅସ୍ୱସ୍ଥମ ପ୍ରାହୁରବ୍ୟମ, ଏସବୁ କଥା କୁହାଯାଇଛି। ତା ଓଲଟା ଅସ୍ୱସ୍ଥ ବୃକ୍ଷ, ଯାହା ମୂଳଟା ଉପରକୁ, ଡାଳପତ୍ର ସବୁ ତଳକୁ, ତା ମାନେ ଏପରି ଓଲଟା ବୃକ୍ଷ ହିଁ ଆମେ କୋଉଠି ଦେଖିବା ନାହିଁ, ଏପରି କୋଉଠି ଦେଖିବା ନା। କେବଳ ପ୍ରକୃତ ବୃକ୍ଷ ଜଳାଶୟ ସରୋବର କୂଳରେ ଯେଉଁ ବୃକ୍ଷ ଥାଏ, ତା ଛାୟାଟା ଜଳରେ ପ୍ରତିବିମ୍ବିତ ହୋଇଥାଏ, ସେ ଛାୟାଟା ଦେଖିଲେ ସେ ବି ଜଣାପଡ଼ିବ, ତା ମୂଳଟା ଉପରକୁ ଡାଳପତ୍ର ସବୁ ତଳ, ଅର୍ଥାତ୍ ତା ଛାୟା କୂଳରେ ଥିବା ପ୍ରକୃତ ବୃକ୍ଷର ଛାୟା ପ୍ରତିବିମ୍ବ। ତେଣୁ ଏ ଭୌତିକ ଜଗତ, ଯେ ପ୍ରକୃତି ଜଗତ, ଚି ଜଗତ ତାର ଏକ ଛାୟା, ଆଉ ତା ଓଲଟା ବିକୃତ ପ୍ରତିଛବି, ପରଭର୍ଟେଡ୍ ରିଫ୍ଲେକ୍ସନ, ଏଇଟା କଥାଟା ଆମର ଶ୍ରୀମଦ୍ ଭଗବତ ଗୀତାରେ। ତେଣୁ ଯାହା ଅପ୍ରପଞ୍ଚ ନାହିଁ ତାହା ପ୍ରପଞ୍ଚରେ ରହିପାରିବ ନା, ସେଥିପାଇଁ ସବୁକିଛି ଏଠି ଅଛି କିନ୍ତୁ ବିକୃତ ଅବସ୍ଥାରେ ଅଛି। ବୃନ୍ଦାବନର ପ୍ରକଟ ଲୀଳାନୁଗତ ପ୍ରକାଶ ହିଁ ଗୋଲକ ଜଳ ସଂସ୍ପର୍ଶରେ ନ ଆସି ସରୋବରରେ ଯେପରି ପଦ୍ମ ରହେ, ଠିକ ସେହିପରି ପ୍ରପଞ୍ଚକୁ ସ୍ପର୍ଶ ନ କରି ଗୋଲକ ପୃଥିବୀରେ ଅବସ୍ଥାନ କରନ୍ତି। କାରଣ ଗୋଲକ ବୃନ୍ଦାବନ ଭଗବାନଙ୍କର ଧାମ, ଦିବ୍ୟ ଧାମ, ତା ପ୍ରାପଞ୍ଚିକ ନୁହେଁ ବା ପ୍ରାକୃତ ନୁହେଁ। ଯେତେବେଳେ ଧାମ ଏଠି ଅବତରଣ କରନ୍ତି ପ୍ରପଞ୍ଚରେ, ତାହେଲେ କେହି ଜଣେ ମନେ କରିପାରନ୍ତି ତାହେଲେ ତା କ'ଣ ପ୍ରାକୃତ ହେଇଯାଏ, ଏଟା ପ୍ରାକୃତ ଜଗତ, ଏ ପ୍ରାକୃତ ଶକ୍ତି ଭଗବାନଙ୍କର ଭୌତିକ ଶକ୍ତିର ପ୍ରକାଶ, ତାହେଲେ ସେ ଧାମଟା ଯେ ଅପ୍ରାକୃତ ତାହା କିପରି ପ୍ରାକୃତ ଜଗତରେ ରହିବ। ସେଥିପାଇଁ କୁହାଯାଉଛି ପଦ୍ମପତ୍ର ଜଳ ମଧ୍ୟରେ ପଦ୍ମପତ୍ର ରହିଲେ ସୁଦ୍ଧା ଜଳ ସ୍ପର୍ଶ କରେ ନା, ସ୍ପର୍ଶ ନ କରି ଯେପରି ରହେ ସେହିପରି ଏ ଧାମ ମାନ ଏ ପ୍ରପଞ୍ଚ ଉପରେ ଆସିଲେ ସୁଦ୍ଧା ପ୍ରପଞ୍ଚକୁ ସ୍ପର୍ଶ ନ କରି ରହେ, ତାଙ୍କର ଯୋଉ ପ୍ରାକୃତତା ଠିକ ଭାବେ ରହେ। ଯେଉଁମାନଙ୍କର ଚିତ୍ତ ସେବନ୍ମୁଖ ନୁହେଁ ସେମାନେ ପ୍ରପଞ୍ଚରେ ଅବତୀର୍ଣ୍ଣ ଧାମର ପ୍ରାକୃତ ଅନୁଭବ କରିପାରିବେ ନା। ସେ ଅପ୍ରାକୃତ ଧାମ ଏ ପ୍ରପଞ୍ଚରେ ପ୍ରାକୃତ ଜଗତରେ କିପରି ଅବସ୍ଥାନ କରୁଛନ୍ତି, ପ୍ରାକୃତତା ସ୍ପର୍ଶ କରୁନି କିପରି ଭାବରେ ସେ ଦିବ୍ୟ ଧାମ ରହୁଛନ୍ତି, ତାହା ସାଧାରଣ ଲୋକ ବୁଝିପାରିବ ନା, ତା ସେ ଦେଖିପାରିବ ନା। ସେଥିପାଇଁ ଶ୍ରୀ ନରୋତ୍ତମ ଦାସ ଠାକୁର କହିଲେ, ବିଷ ଛାଡ଼ିଆ କବେ ଶୁଦ୍ଧ ହବେ ମନ, କବେ ଆମ ଫେରିବ ସେ ବୃନ୍ଦାବନ। ବୃନ୍ଦାବନ ପ୍ରାକୃତ ଧାମ ଭଗବାନଙ୍କ ନିତ୍ୟ ଧାମ, ତାହା ପ୍ରପଞ୍ଚ ଅବତୀର୍ଣ୍ଣ ହେଇଛି, ତାକୁ କଣ ସାଧାରଣ ଲୋକ ଏଇ ଦୃଷ୍ଟିରେ ଦେଖିଦେବ। ଜଡ଼ବାଦୀ ବ୍ୟକ୍ତି, ଗ୍ରାସ୍ ମେଟ୍ରୋଷ୍ଟିକ ପର୍ସନ କ୍ୟାନଟ୍ ସିଟ୍, ସେ କଦାପି ଦେଖିପାରିବ ନା। ଯଦିଓ ବୃନ୍ଦାବନକୁ ବୃନ୍ଦାବନ ଯିବାର କିଛି ଅସୁବିଧା ନା, ବହୁତ ଯାନବାହନ ଚାଲୁଛି, ଅନେକ ବି ଯାଉଛନ୍ତି, ତୀର୍ଥଯାତ୍ରା ଗାଡ଼ି ଯାଉଛି, କେତେ କଥା କିନ୍ତୁ ଯିବାର ବନ୍ଦୋବସ୍ତ ଅଛି, ଯେ ଇଚ୍ଛା କରିବ ତା ପଇସା ଅଛି ଯାଇପାରିବ, ଯେପରି ଇଚ୍ଛା କରିବ ଯାଇପାରିବ, କିଛି ଅସୁବିଧା ହେଇଥିବ ନା। কিন্তু প্রকৃত বৃন্দাবন স্বরূপটা কি সে দেখিপারিবে কি কৃষ্ণ তা ভগবানর প্রাকৃত নাম বৃন্দাবন পরিত্যাগ পাদমিক নগচ্ছতি সর্বদা ভগবান কৃষ্ণ বৃন্দাবনেই রক্তি বৃন্দাবন ছাড়িকি পাদটা একবার যাঁতি নাই না ই কথা আছে অর্থাৎ সে বিদ্যমান অছন্দ সেটি বৃন্দাবনে তাঙ্ক যা লীলা সে লীলা বরবর চলছি ই কথা কোন কে দেখিব সে দৃষ্টি নথিলে সে দীর্ঘ দৃষ্টি যাহাঙ্কর নাই যা এটি পাওয়া যাহাঙ্কর চিত্ত সেবন মুখ্য নুহে অর্থাৎ যে ভক্ত নুহতি যেমানঙ্কর সে ইন্দ্রিয় দিব্য ইন্দ্রিয় যাহা কোন স্পিরিচুয়াল সেন্সেস হ্যাঁ সা নাহি সেমান কদাপি তাহা দেখি পারিবে না বিশ্ব ছাড়িয়া কবে শুদ্ধ হবে মন কবে আমি হেরব বৃন্দাবন শিল্পী কেবে মোর সে শুদ্ধ হব মোর মনটা শুদ্ধ হব যে বিশ্ব ভাবনা পরিপূরিত হয়ে রয়েছে তা সম্পূর্ণরূপে দূর হয়েযাব মনটা শুদ্ধ হব তাহলে যাইকি মু সেই অপরাগ বৃন্দাবন দর্শন করিবে নচে দর্শন করি হব না যদিও তুমি জীব যদি তথাপি সে ধাম অপরাগ তথা তুমি উপলব্ধি করি অযোধ্যা দ্বারকা শ্রী পুরুষোত্তম ক্ষেত্রাদি বৈকুণ্ঠ প্রদেশ বিশেষ বৈকুণ্ঠ সুখ ঠারু অযোধ্যা সুখ মহৎ অযোধ্যা সুখ ঠারু দ্বারকা সুখ মহত্তর গোলকবাসীঙ্কর যে সুখ তাহা সকল সুখর শিরু রস বিশেষর তারতম্য হি এই সুখ তারতম্যর কারণ গোলকর যে দুঃখ বর্তমান অছি কথাটা রয়েছে তা হচ্ছে চিদানন্দময় ধাম তা হচ্ছে চিদানন্দময় সচিদানন্দময় ধাম ভগবান সচিদানন্দময় তাঙ্ক ধাম মধ্যে সচিদ আনন্দময় তা সত্য জ্ঞানম আনন্দময় যেটিকে আনন্দ রয়েছে কেবল চিরন্তন ভাবরে সুখই রয়েছে নিরানন্দ বা দুঃখ সেদিন কিছু নাহি কিন্তু দুঃখর কথাটা কোটে উঠব কুহযাচ্ছে গোলকের যে দুঃখ বর্তমান অছি সেই দুঃখ সকল সুখর মস্তক পরি নৃত্য করে ইয়ে হচ্ছে সেটি তো দুঃখর প্রশ্ন নাই তথাকৃত দুঃখ আমার যাহা কুহযাচ্ছে এ ভৌতিকটা দুঃখালয় অশাশ্বত দুঃখালয় অশাশ্বত এটা সুখ বলে কিছু জিনিস নাহি যাহা আবার দৃষ্টিরে আবার বিচার খুব অস্থায়ী সুখ প্রারম্ভের কিছু সময় সুখ হইবার কিন্তু পরিণতি হচ্ছে অনন্ত দুঃখ দুঃখ জনয় নানা দুঃখ সেজগৎ বা বিশেষ করে সেটা যে কোহা যাচ্ছে গোলক, গোলক বৃন্দাবন যাহা হচ্ছে চিন্তা সর্বোচ্চ লোক, যেটি ভগবান কৃষ্ণ তাঙ্কর নিত্য রাসলীলারে সে যোগ সেটি দুঃখ কিছু পাই না, দুঃখ কোটে আসিব কিন্তু যে দুঃখ অছি সে দুঃখটা এ ভৌতিক দুঃখ নুহে, দ্যাটস নট মেটেরিয়াল মিজারি। ভৌতিক জগতের যে দুঃখ জন্ম মৃত্যু যারা ব্যাধি জনিত দুঃখ জীবিত হওয়া জনিত দুঃখ সেই প্রকার দুঃখ সেটা নুহে, তাহা হচ্ছে কৃষ্ণ বিরহ ব্যথা, কৃষ্ণ বিরহ জনিত দুঃখ। সে কৃষ্ণ বিরহ জনিত যেটা তাহা চরম জিনিস, সেটিপাই কোহা হচ্ছে সে দুঃখ সকল সুখর মস্তক করি নৃত্য করি সে প্রকার জিনিস, তাহা ভৌতিক জগতের দুঃখ করে দুঃখটা পুণি সেঠার যে শোক অছি সেই শোক সমগ্র আনন্দ রাশি উপরে পূর্ণ পূর্ণ নৃত্য করি থাকে, দুঃখ শোক কিছু নাহি কিন্তু কৃষ্ণ বিরহ জনিত যে দুঃখ শোক তাকে রাজাউছি তাহা সর্বোচ্চ জিনিস, সেঠাকার দুঃখ শোক প্রভৃতি পরমানন্দর কি পুষ্টিকারক, পরমানন্দর পুষ্টিকারক আনন্দ চৈতন্যদেব, শ্রী চৈতন্যদেব এই বৃন্দাবনেশ্বর বা গোকুলেশঙ্কর সেবানুসন্ধানর শ্রেষ্ঠতা প্রতিপাদন করেছেন আরাধ্য ভগবান সমগ্র বিষ্ণু অবতারর অবতারী স্বয়ং ভগবান শ্রীকৃষ্ণ সেই কৃষ্ণ দ্বারকেশ মথুরেশ বা গোকুলেশ রূপে প্রকাশিত শ্রী চৈতন্য দেব, কিন্তু গোকুলেশ কৃষ্ণঙ্কর কথা কহুছি, দ্বারকেশ বা মথুরেশ কৃষ্ণঙ্কর কথা কাহিঁকি না গোকুলরে পূর্ণতম প্রকাশ হয়েছি আধুর্য সেটি মাধুর্যময় প্রকাশ, কৃষ্ণঙ্କ ଠାରେ পঞ্চমুখ্য রস বিদ্যমান সে স্বয়ং রস সাগর, রস বৈশ বলে কুহাযাইছে, রস বৈশ রস সাগর, রসর উৎস রস প্রদাতা সে হচ্ছে কৃষ্ণ, আর সে রস আস্বাদন করিবা তাহা পঞ্চমুখ্য রস যে অছি শান্ত দাসী অসখ্য বাৎসল্য মাধুর্য, এই পঞ্চমুখ্য রস হচ্ছে আমার রসর কথা, তাহলে এসব রস উৎস সে গোকুলেশ কৃষ্ণ পুরুষোত্তম স্বয়ং ভগবান পূর্ণ ব্রহ্ম শ্রীকৃষ্ণ একমাত্র পরতত্ত্ব বস্তু অর্থাৎ অদ্যজ্ঞান তত্ত্ব, অদ্যজ্ঞান তত্ত্ব ব্রজে ব্রজেন্দ্র বিশুদ্ধ সত্ত্বাত্মক জ্ঞান তত্ত্ব ব্রজেন্দ্রনন্দন স্বয়ং রূপ শ্রীকৃষ্ণ হি একমাত্র পরিপূর্ণতম রসর স্বরূপ ও রসর দাতা, সদানন্দ বিগ্রহ শ্রীকৃষ্ণ হি স্বয়ং ভগবান পরতত্ত্ব বস্তু, জীবগণ একমাত্র রসস্বরূপ শ্রী ভগবানঙ্কু লাভ করি আনন্দ অনুভব করন্তি, নচেত আনন্দ তুমি এটি কিছু পাই রসস্বরূপ স্বয়ং ভগবান সকল আনন্দর একমাত্র আধার অর্থাৎ পরমানন্দময় বিগ্রহ, সেই আনন্দাভাসর বিভিন্ন ক্ষুদ্র ক্ষুদ্র অভিব্যক্তি জীবঙ্ক মধ্যে পরিলক্ষিত হয় শ্রুতির মধ্যে পূর্বোক্ত বিষয় রস বৈষ রসং এবায়ং লব্ধানন্দী ভবতি কো সেবান্যাত কহ প্রাণ্যাত যদি আকাশ আনন্দ হেবানন্দ ইতি তৈতরী উপনিষদ এই কথা কুহাযাইছে, অর্থাৎ সে লীলা পুরুষোত্তম হি রসস্বরূপ, জীব সেই রসস্বরূপকে লাভ করি আনন্দ পাবে, নহলে আনন্দ প্রকৃতপক্ষে পাইপারে সর্বব্যাপক পরব্রহ্মঙ্କ ঠାରେ যদি আনন্দ নথান্তা তেবে এই জগতের কে বা আনন্দর ক্রিয়া করিপারন্তা এবং আর কে বা প্রাণক্রিয়া করন্তা, সেই রসস্বরূপ স্বয়ং ভগবান লীলা পুরুষোত্তম শ্রীকৃষ্ণ সে সমস্তঙ্কু আনন্দ প্রদান করন্তি, ଉଚିତ୍ପର୍ଯ୍ୟ ନିଗୁଣ ରହସ୍ୟ ହେଉଛି ଏହା ଯେ ଜୀବ ଭଗବାନଙ୍କର ଅନୁବଂଶ ଭୂମି ମାଂସ ଜୀବ ଲୋକେ ଜୀବଭୂତ ସନାତନ ଶ୍ରୀମଦ ଭଗବତ ଗୀତାରେ କୁହାଯାଇଛି। ତେଣୁ ଜୀବ ମଧ୍ୟ ସଚିଦାନନ୍ଦମୟ, ସେଥି ନିମିତ୍ତ ଜୀବଙ୍କ ଠାରେ ପୂର୍ଣ୍ଣାନନ୍ଦମୟ ସ୍ୱୟଂ ଭଗବାନଙ୍କର ଅଣୁପରିମିତ ଆନନ୍ଦ ଅଛି। ଜୀବ ସାଧନ ଭଜନ ପ୍ରଭାବରେ ସ୍ୱରୂପ ସିଦ୍ଧି ଲାଭ କଲେ, ଅର୍ଥାତ୍ ଜୀବର ସ୍ୱୟଂ ସ୍ୱରୂପାନୁଭୂତି ଲାଭ ହେଲେ ସୁଦ୍ଧା ପରମାନନ୍ଦ ଲାଭ ହୁଏ ନା। ଆତ୍ମଯାଥାତ୍ମ୍ୟ ବୋଧ କଲେ ଜୀବ ଭଗବଦ୍ଯାଥାତ୍ମ୍ୟ ବୋଧ କରିବାକୁ ସମର୍ଥ ହୁଅନ୍ତି। ଭଗବଦାନୁଭବ ବ୍ୟତୀତ ଜୀବ ତତ୍ତ୍ୱତଃ ନିଜ ସ୍ୱରୂପାନୁଭବ କରିପାରନ୍ତି ନା। ଜୀବ ସ୍ୱରୂପଗତ ଆନନ୍ଦ ହେଉଛି କ'ଣ? ପରମ ବ୍ରହ୍ମ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ଅନୁଭବ ଜନିତ ଆନନ୍ଦ ହିଁ ତତ୍ତ୍ୱତଃ ପରମାନନ୍ଦ। ତେଣୁ ସେ ଅନୁଭବ ନହେଲେ ପ୍ରକୃତ ଆନନ୍ଦ ଲାଭ କରିପାରିବ ନା। ଭଗବତ କୃପାରୁ ଜୀବ ପରମାନନ୍ଦ ଅର୍ଥାତ୍ ଭଗବତ ଅନୁଭବ ଜନିତ ପ୍ରେମାନନ୍ଦ ଲାଭ, ଶ୍ରୀ ଭଗବତ କୃପା ବ୍ୟତୀତ ଭଗବତ ଅନୁଭବ ଲାଭ ହୁଏ ନା ଅନ୍ୟ କୌଣସି ଉପାୟରେ। କୃପା ଶକ୍ତିଙ୍କର ପାରବଶ୍ୟରେ ଭକ୍ତବତ୍ସଳ ଭଗବାନ ଶରଣାଗତ ଏକାନ୍ତିକ ଭକ୍ତ ଜୀବଙ୍କୁ ସ୍ୱୟଂ ସ୍ୱରୂପ ପ୍ରଦର୍ଶନ କରାନ୍ତି। କୃପା ଶକ୍ତିଙ୍କର ମୂର୍ତ୍ତ ବିଗ୍ରହ ମହାଭାବ ଚିନ୍ତାମଣି ସ୍ୱରୂପା ଶ୍ରୀମତୀ ରାଧାରାଣୀ। ବୃଦ୍ଧାରଣ୍ୟଙ୍କ ଉପନିଷଦରେ ମଧ୍ୟ ପରମ ବ୍ରହ୍ମ ଅଦ୍ୟଜ୍ଞାନ ତତ୍ତ୍ୱବସ୍ତୁଙ୍କର ରସ ସ୍ୱରୂପ ବା ମାଧୁର୍ଯ୍ୟ ରସର କଥା ସୂଚିତ ହୋଇଛି। ଇଦଂ ସତ୍ୟଂ ସର୍ବେଷାଂ ଭୂତାନଂ ମଧୁସ୍ୟ ସତ୍ୟସ୍ୟ ସର୍ବାଣି ଭୂତାନି ମଧୁ ଅୟମାତ୍ମା ସର୍ବେଷାଂ ଭୂତାନଂ ମଧୁସ୍ୟ ଆତ୍ମନଃ ସର୍ବାଣି ଭୂତାନି ମଧୁ ତଏବ ଅୟମାତ୍ମା ସର୍ବେଷାଂ ଭୂତାନଂ ଅଧିପତି ସର୍ବେଷାଂ ଭୂତାନଂ ରାଜା କୁହାଯାଇଛି। ଅର୍ଥାତ୍ ଏହି ସତ୍ୟ ସ୍ୱରୂପ ପରମ ବ୍ରହ୍ମ ପୁରୁଷୋତ୍ତମ ସର୍ବଭୂତଙ୍କର ମଧୁ, ସର୍ବଭୂତ ଅର୍ଥାତ୍ ସର୍ବଜୀବ ଜୀବଗଣ ଏଇ ସତ୍ୟ ସ୍ୱରୂପଙ୍କର ମଧୁ, ଏଇ ପରମାତ୍ମା ସର୍ବଭୂତଙ୍କର ମଧୁ, ସର୍ବଭୂତ ଏହାଙ୍କର ମଧୁ, ଏଇ ପରମାତ୍ମା ହିଁ ଅଖିଳ ଭୂତଙ୍କର ଅଧିପତି ଏବଂ ସର୍ବଭୂତଙ୍କର ରାଜା। ଏହି ବୃଦ୍ଧାରଣ୍ୟଙ୍କ ଉପନିଷଦରେ ପୁନଃ ସେ ବୃଦ୍ଧାରଣ୍ୟଙ୍କ ଉପନିଷଦରେ କୁହାଯାଇଛି, ଏଷସ୍ୟ ପରମ ଆନନ୍ଦ ଏତ ସେବାନନ୍ଦ ଶ୍ୟାନାନି ଭୂତାନି ମାତ୍ରା ଉପଜୀବନ୍ତି। ଏ ବାକ୍ୟରେ ଅନ୍ୟ ନିଖିଳ ଭୂତଗଣ ଏହି ଆନନ୍ଦ ସ୍ୱରୂପ ବସ୍ତୁଙ୍କର ଅଂଶ ମାତ୍ର ଉପଜୀବିକା ରୂପରେ ଲାଭ କରିଅଛନ୍ତି ଯାହା ସୂଚିତ ହେଇଛି। ପୁନଶ୍ଚ ତୈତରୀ ଉପନିଷଦରେ ମଧ୍ୟ କୁହାଯାଇଛି, ଆନନ୍ଦ ବ୍ରହ୍ମେତି ବେଦାନା ଆନନ୍ଦ ଧେବ ଖଲ୍ଲିମାନି ଭୂତାନି ଜାୟନ୍ତି ଆନନ୍ଦେନ ଜାତାନି ଜୀବନ୍ତି ଆନନ୍ଦମ ପ୍ରଜନ୍ତ୍ୟଭି ସମ୍ବିଶନ୍ତି। ଏ ତୈତରୀ ଉପନିଷଦରେ କୁହାଯାଇଛି। ଅର୍ଥାତ୍ ପରମ ବ୍ରହ୍ମକୁ ଆନନ୍ଦ ସ୍ୱରୂପ ବୋଲି ଜାଣିଲେ ସେହି ଆନନ୍ଦ ସ୍ୱରୂପଙ୍କ ଠାରୁ ଏ ଭୂତ ସମୂହ ଜାତ, ସେହି ଆନନ୍ଦ ସ୍ୱରୂପଙ୍କ ଦ୍ୱାରା ହିଁ ଜୀବିତ ଏବଂ ପ୍ରଳୟ କାଳରେ ସେ ଆନନ୍ଦ ସ୍ୱରୂପଙ୍କ ସମୀପକୁ ଗମନ କରନ୍ତି ଏହା ଏବଂ ତାହାଙ୍କୁ ପ୍ରାପ୍ତ ହୁଅନ୍ତି। ଆଉ ଏ ସମ୍ଭବ ଏକମାତ୍ର ମାନବ ଜୀବନରେ ହେଇପାରିବ। ଏ ଦୁର୍ଲଭ ମାନବ ଜୁନିରେ ଏ ଆନନ୍ଦ ଏ ଅନୁଭବ ଲାଭ କରିକି ଜଣେ ପ୍ରକୃତ ଆନନ୍ଦ ପାଇପାରିବ, ଅନ୍ୟ ଜୁନିରେ ଏହା ସମ୍ଭବପର ନୁହେଁ। ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଆସି ଇଏ ଉପଦେଶ ଆମକୁ ଦେଇଛନ୍ତି, ସେ ଗୋକୁଳେଶ କୃଷ୍ଣ ଯିଏକି ମାଧୁର୍ଯ୍ୟମୟ ପ୍ରକାଶ, ଏଇ ମାଧୁର୍ଯ୍ୟ ଆସ୍ୱାଦନ ନିମିତ୍ତ ଯେ ଉଦ୍ଦିଷ୍ଟ ଏ ଦୁର୍ଲଭ ମାନବ ଜନି, ସେଥିପାଇଁ ସେ ଉପାସନା କଥା ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଜାଗଣ୍ଡିତା, ସେଥିପାଇଁ ସେ ଉପଦେଶ ଦେଇଛନ୍ତି। ଆଉ ତାହା ଲାଭ ବା ଅତି ସରଳ ଆଉ ସହଜ ପନ୍ଥା ଦେଇଛନ୍ତି ତାଙ୍କ ନାମ ଜରିଆରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଏଇ ନାମ ଜରିଆରେ ପ୍ରଦାନ ପ୍ରେମ ପ୍ରଦାନ କରିଛନ୍ତି। ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରବ ଦୁଇଶେ ନମ। ସେଥିପାଇଁ ଶ୍ରୀ ରୂପ ଗୋସ୍ୱାମୀ ଏଇ ପ୍ରଣାମ ମନ୍ତ୍ର ଦେଇଛନ୍ତି। ସେ ଗୌରାଙ୍ଗ ମହାପ୍ରଭୁ ଯେ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି। ମହାବଲାନ ଅବତାର ଅନ୍ୟ କୌଣସି ଯୁଗରେ ଅନ୍ୟ କୌଣସି ଅବତାରରେ ଭଗବାନ ଯାହା ପ୍ରଦାନ କରୁନଥିଲେ। ଅନର୍ପିତ ଚରିଚିରା କରୁଣ ୟାବତୀର୍ଣ୍ଣ କଳ ସମର୍ପିତ ମୁନ୍ନତ ସାଂଶ ଭକ୍ତି ଶ୍ରୀ ତାହା ଏହି ଗୌରାବତାରରେ ପ୍ରଦାନ କରିଛନ୍ତି। ଏତି କୃପା ସେ ଗୌରାଙ୍ଗ ମହାପ୍ରଭୁ କରିଯାଇଛନ୍ତି କଳିଯୁଗ ଲୋକଙ୍କ ପାଇଁ, ଯାହାକି ଅନ୍ୟ ଯୁଗରେ ଏପରି କୃପା ସେ ପ୍ରଦର୍ଶନ କରିନାହାନ୍ତି। ତେଣୁ ସେ ଯେଉଁ ମାଧୁର୍ଯ୍ୟମୟ ରସାସ୍ୱାଦନ ନିମିତ୍ତ ସେ ଯେଉଁ ପ୍ରେମରେ କୃଷ୍ଣ ବଦ୍ଧପାଦ ହୁଅନ୍ତି, ବାନ୍ଧି ହେଇଯାଆନ୍ତି, ସେ ପ୍ରେମ ସେ ପ୍ରଦାନ କରିଛନ୍ତି। ତା କେବଳ ନାମ ଜରିଆରେ କେତେ ସୁଯୋଗ ଦେଇଛନ୍ତି ସେ ଆମକୁ, କିନ୍ତୁ କେତେଜଣ ତାହା ଜାଣୁଛନ୍ତି, କେତେଜଣ ତାହା ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, କେତେଜଣ ବା ଗ୍ରହଣ କରୁଛନ୍ତି, ତାହା ଏକ ପ୍ରଶ୍ନ। କଳିଯୁଗ ଲୋକ ଯାହା କୁହାହେଇଛି ନାନା ପାପ ବ୍ୟଭିଚା ବୃଦ୍ଧି ଚାଲିଛି, ଦିନକୁ ଦିନ ବୃଦ୍ଧି ଚାଲିଛି। ହଁ ପ୍ରାୟଣ ଅଳ୍ପାୟୁଷା କଳା ବସ୍ମିନ୍ ଯୁଗେ ଜନା ମନ୍ଦ ସୁମନ୍ଦ ମତେ ମନ୍ଦ ଭାଗ୍ୟ ଆହି ଉପଦ୍ରୁତା। ହଁ ପାପ ରାଧିକ୍ୟ ଯୋଗୁଁ ଅଳ୍ପାୟୁଷ ହୋଇଯାଉଛନ୍ତି, କେତେ ଉପଦ୍ରବ, ହଁ କେତେ କାଣ୍ଡ କାରଖାନା କେତେ ଘଟିଯାଉଛି, ଏଇ ପ୍ରକାର ଅବସ୍ଥା କଳିଯୁଗରେ। କିନ୍ତୁ କଳେ ଦୋଷ ନିଧି ରାଜନସ୍ତି ଏକ ମହାନ ଗୁଣ କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଂଗ ପରନ୍ତୁ ଯଦିଓ ଏତେ ଦୋଷ ଅଛି କଳିଯୁଗରେ, ଏହି ମହାନ ଗୁଣ କଳିଯୁଗ ଅଛି। ହରେ ନାମ ହରେ ନାମ ହରେ ନାମ ଏବ କେବଳ କଳୌ ନାସ୍ତେ ଏବ ନାସ୍ତେ ଏବ ନାସ୍ତେ ଏବ ଅଭିନ୍ଦା। କଳିଯୁଗରେ ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ହରେ ନାମ ଏବ କେବଳ ଏକମାତ୍ର ପରିଣାମ ଆଶ୍ରୟ ନାମିକ ଶରଣତ୍ଵ। ଯେଉଁ କୃଷ୍ଣ 5000 ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ତାଙ୍କର ଶେଷ କଥା ଶୁଣେଇଗଲେ, ସର୍ବଶେଷ ସିଦ୍ଧାନ୍ତ ଦେଇଗଲେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ, ସମସ୍ତ ଧର୍ମ ପରିତ୍ୟାଗ କରି ଏକମାତ୍ର ମୋ ଶରଣ ଆସ। ଏ ଯେଉଁ ଶରଣାପତି କୃଷ୍ଣିକ ଶରଣାପତି କୃଷ୍ଣିକ ଶରଣତ୍ଵ ଏ କିପରି କରିବାକୁ ପଡ଼ିବ, ଜୀବନରେ କିପରି ଆଚରଣ କରିବା ପାଇଁ ପଡ଼ିବ, ତାହା ଆଚରଣ କରି ଶିଖେଇବା ପାଇଁ ସେ ଶ୍ରୀମନ୍ ମହାପ୍ରଭୁ ସେ କୃଷ୍ଣ ଆସିଲେ। 500 ବର୍ଷ ତଳେ ସେ ଅବତୀର୍ଣ୍ଣ ହେଇ ଭକ୍ତ ଭକ୍ତିକୁ ଜୀବନରେ ଆଚରଣ କରି, ଭକ୍ତଭାବ ଅଙ୍ଗୀକାର କରି ଭକ୍ତିକୁ ଜୀବନରେ ଆଚରଣ କରି ଶିଖେଇଲେ। କାହିଁକିନା କଳିଯୁଗରେ ନାମିକ ଶରଣତ୍ଵ, କଳିଯୁଗରେ ନାମ ରୂପେ କୃଷ୍ଣ ଅବତାର ନାମ ହୋଇଥିବ ସର୍ବ ଜଗତ ନିସ୍ତାର, ନାମ ବିନା କଳିକାଳେ ନାହିଁ ଆର ଧର୍ମ, ସର୍ବମନ୍ତ୍ର ସାର ନାମ ଏଇ ଶାସ୍ତ୍ର ଏଇ କଥା ଦେଇଗଲେ। ତେଣୁ ସେ ନାମିକ ଶରଣତ୍ଵ କଥା ସେ ଶିଖେଇଲେ। ହଁ ପ୍ରଭୁ କହେ କହିଲା ଏଇ ମହାମନ୍ତ୍ର ଏହା ଜପ ଏହା କରି ସର୍ବଥା ନିର୍ବନ୍ଧ, ଏହା ହୋଇଥେ ସର୍ବସିଦ୍ଧି ହୋଇବେ ସର୍ବା ସର୍ବକ୍ଷଣ ବଲଇଥେ ବିଧିନାୟା। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ଏ ଉପଦେଶ ଦେଇଛନ୍ତି ଶ୍ରୀମନ୍ ମହାପ୍ରଭୁ। ମହାମନ୍ତ୍ର କହିଲି ତାକୁ ଜପ କର, କୀର୍ତ୍ତନ କର, ସ୍ମରଣ କର, ଏତେ ସର୍ବସିଦ୍ଧି ହେବ, ଏଥିରେ କୌଣସି ବିଧି ନିଷେଧ ମଧ୍ୟ ନାହିଁ। ହଁ ଯେପରି ଭାବରେ ଯିଏ ଯେମିତି ପାରୁଛି ସେ ଭଗବାନଙ୍କ ନାମ କୀର୍ତ୍ତନ ନାମ ସ୍ମରଣ ନାମ ଜପ କର, ଇ କରୁଣା କରିଯାଇଛନ୍ତି। ଆଉ ଏ ନାମିକ ଶରଣାପତି, କାରଣ ଶରଣାପତି ହିଁ ଐକାନ୍ତିକ ଭକ୍ତି ଲକ୍ଷ୍ୟ, ଯେଉଁ ଏକାନ୍ତିକ ଭକ୍ତି ଲାଭ ନିମିତ୍ତ ଏ ମାନବ ଜୀବନ ଉଦ୍ଦିଷ୍ଟ ସେ ନାମିକ ଶରଣାପତି ନାମରେ ସମ୍ପୂର୍ଣ୍ଣ ଶରଣ କଲେଇ ମିଳିପାରେ। ନାମ ନାମି ଅଭିନ୍ନ ଅଭିନ୍ନ ତାଙ୍କ ନାମ ନାମିନ, ଆଉ ବିଶେଷ କରି କଳିଯୁଗରେ ଭଗବାନ କୃଷ୍ଣ ନାମ ଅବତାର ହେଇଛନ୍ତି। ତେଣୁ ସର୍ବଶରଣ୍ୟ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେ ପ୍ରେମଦାତା ଶ୍ରୀକୃଷ୍ଣ ଚୈତନ୍ୟ ରୂପରେ ସ୍ୱପାଶ ସ୍ୱଧାମର ସହିତ କୃପା ପୂର୍ବକ ଅବତୀର୍ଣ୍ଣ ହୋଇ ଶରଣାଗତି ମୂଳକ ଶ୍ରୀକୃଷ୍ଣ ଭଜନ ଶିକ୍ଷା ଦେଇଯାଇଛନ୍ତି। ଶରଣାପତି ହିଁ କୃଷ୍ଣ ଭଜନ ପ୍ରାଣ ସ୍ୱରୂପ, ଶରଣାଗତିରେ ପ୍ରତିଷ୍ଠିତ ନହେଲେ ଅକୈତ ଭଜନ ହେଇପାରିବ ନା। ଅକୈତ ଭଜନର ଭାବରେ ଶରଣାଗତିର ପୂର୍ଣ୍ଣତା ସାଧିତ ହେବ ନା। ଆସ୍ତିକତା ହିଁ ଶରଣାଗତିର ମୌଳିକ ଭିତ୍ତି, ନାସ୍ତିକ ଜନମାନଙ୍କର ସେନାପତି ସହିତ କୌଣସି ସମ୍ପର୍କ ନାହିଁ। ସେବ୍ୟ ସେବକ ଭାବହୀନ ଯେଉଁ ବ୍ୟକ୍ତି, ସେ ବ୍ୟକ୍ତିଙ୍କର ଶରଣାପତି ସମ୍ବନ୍ଧରେ କୌଣସି ଜ୍ଞାନ ନଥାଏ। ଶରଣାଗତି ରୂପ ଧର୍ମଟି ବୈଷ୍ଣବଙ୍କର ସ୍ୱରୂପ ଲକ୍ଷଣ। କୃପାଳୁ ଅକୃତ ଦ୍ରୋହ ଏ ଗୁଣ ସମୂହ ତାଙ୍କର ତଟସ୍ଥ ଲକ୍ଷଣ। ଅନନ୍ୟ ଭାବରେ ଶ୍ରୀକୃଷ୍ଣ ଚରଣରେ ଶରଣ ଗ୍ରହଣ କରିବା ହିଁ ଐକାନ୍ତିକ ଭକ୍ତଙ୍କ ଲକ୍ଷଣ। ନିରପେକ୍ଷ ଐକାନ୍ତିକ ଭକ୍ତ ଶରଣାପତ୍ତିରେ ସୁପ୍ରତିଷ୍ଠିତ ହୋଇଥାନ୍ତି। ଶରଣାଗତି ମୂଳ ଅନନ୍ୟ ଭକ୍ତି ସମ୍ପୂର୍ଣ୍ଣ ଆସ୍ତିକତା ଉପରେ ପ୍ରତିଷ୍ଠିତ। ଅନନ୍ୟ ଭକ୍ତି ଶରଣାଗତି ବ୍ୟତୀତ ପୂର୍ଣ୍ଣତା ପ୍ରାପ୍ତ ହୁଏ ନା। ଅନନ୍ୟ ଭକ୍ତ ଅବରୋହ ପାଦାଶ୍ରୟରେ ଭଗବତ କୃପାଭିକ୍ଷ ହୋଇ ଭଗବତ ଚରଣରେ ଶରଣାଗତ ହୋଇଥାନ୍ତି। ତାଦୃଶଣାଗତ ଭକ୍ତ ନିରନ୍ତର ଶ୍ରୀମନ୍ ନାମାଶ୍ରୟୀ ହୋଇ ସାଧନ ଭଜନରେ ନିରତ ଥାନ୍ତି। ଶରଣାପତି ଶ୍ରୀକୃଷ୍ଣ ପ୍ରେମ ପ୍ରାପ୍ତିର ମୌଳିକ ଭିତ୍ତି ସ୍ୱରୂପ। ଶରଣାଗତ ଅନନ୍ୟ ଭକ୍ତଙ୍କର ସମୀପରେ ଶ୍ରୀକୃଷ୍ଣ ଆତ୍ମପ୍ରକାଶ କରନ୍ତି। ନାହୁ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଢ଼ୟଂ ନା ବିଜାନାମି। ଏ କଥା ଭଗବତ ଗୀତାରେ ସବୁଠାରେ ପ୍ରକାଶ ସେ ହୁଅନ୍ତି ନା, ଯୋଗ ମାୟା ଦ୍ୱାରା ସମାପୃତ ହୋଇଛନ୍ତି। କିନ୍ତୁ ଯେ ସମ୍ପୂର୍ଣ୍ଣ ଶରଣାଗତି ଭଗବାନ କୃଷ୍ଣଙ୍କ ଚରଣ ଅରବିନ୍ଦରେ କରିଛନ୍ତି, ଯାହା କହନ୍ତି ଅହେତୁ କି ଅପ୍ରତିହତା, କୌଣସି ହେତୁ ନାହିଁ, ଅହେତୁ କି କମ୍ପ୍ଲିଟ ସରେଣ୍ଡର, ପୂର୍ଣ୍ଣ ଶରଣାଗତି ତାଙ୍କ ପାଖରେ ସେ ପ୍ରକାଶିତ ହୁଅନ୍ତି। ଅକୈତମ ଶରଣାଗତଙ୍କର ପ୍ରେମ ନାମ ସଂକୀର୍ତ୍ତନ ତାହାଙ୍କର ଆତ୍ମାର୍କ୍ରନ୍ଦ କ୍ରାଇଙ୍ଗ ଆତ୍ମାର୍କ୍ରନ୍ଦ ଏ ବିରହ ବେଦନା ପ୍ରକାଶ କୃଷ୍ଣ ବିରହରେ କାନ୍ଦୁଛି। କ୍ରାଇଙ୍ଗ ଯେ ସାଂସ ଏସ ଭଗବାନ ଦୟେଦନନ୍ତ ସର୍ବାତ୍ମନା ଶ୍ରୀତ ପଦ ଯଦି ନିର୍ବଳିକ ତେ ଦୁସ୍ତରାମତି ତରନ୍ତି ଚ ଦେବ ମାୟା ନୈସାଂ ମମାହମିତି ଧି ସ୍ୱଶ୍ରବାଳ ପକ୍ଷେ। ଶ୍ରୀମଦ ଭାରତୀୟ ସ୍କନ୍ଦରେ କଥା କୁହାଯାଇଛି। ଶ୍ରୀବ୍ରହ୍ମା ଏ ବ୍ରହ୍ମାଙ୍କର ଉକ୍ତି, ଶ୍ରୀବ୍ରହ୍ମା ସ୍ୱଚରଣରେ ପ୍ରଣତ ଶ୍ରୀ ନାରଦଙ୍କୁ କହୁଛନ୍ତି। ଭଗବାନ ଅନନ୍ତ ଦେବ ଯେଉଁମାନଙ୍କ ପ୍ରତି କୃପା କରନ୍ତି, ଯଦି ସେମାନେ ଅକୈତବ ହୋଇ କାୟ ମନ ବାକ୍ୟରେ ତାହାଙ୍କର ଶ୍ରୀଚରଣରେ ଶରଣାଗତ ହୁଅନ୍ତି, ତାହେଲେ ସେଇମାନେ ଦୁସ୍ତର ଅଲୌକିକ ମାୟା ଉତ୍ତୀର୍ଣ୍ଣ ହୋଇପାରନ୍ତି। ତାଦୃଶ ଶରଣାଗତ ଭକ୍ତଙ୍କର କୁକୁର ଶୃଗାଳ ଭକ୍ଷ୍ୟ ଏ ଶରୀରରେ ଅହମ୍ ମମ ଭାବ ଆଉ ନଥାଏ। ଅର୍ଥାତ୍ ତାଦୃଶ ଭକ୍ତ ଦେହାତ୍ମବାଦୀ ନୁହନ୍ତି। ସୁତରାଂ ତାଦୃଶ ଭକ୍ତ ସତତ ଆତ୍ମଧର୍ମରେ ପ୍ରତିଷ୍ଠିତ ହୋଇଥାନ୍ତି। ତାତ୍ପର୍ଯ୍ୟ ହେଉଛି ଶ୍ରୀ ଗୁରୁ ପାଦ ପଦ୍ମାଶ୍ରିତ ଲବ୍ଧ ଦୀକ୍ଷ ବ୍ୟକ୍ତି ଭକ୍ତି ସାଧକ କହିତବ ଶରଣାଗତିରେ ପ୍ରତିଷ୍ଠିତ ନ ହେଲେ ଭଗବତ କୃପା ଲାଭ କରିପାରନ୍ତି ନା, କି ଭଗବାନ ମଧ୍ୟ ତାଙ୍କୁ ନିଜ ଜନ ରୂପରେ ଗ୍ରହଣ କରନ୍ତି ନା। ଗୁରୁପାଦ ଆଶ୍ରୟ ଦୀକ୍ଷା ଗୁରୁ ଋଷିବ ଶ୍ରୀମନ୍ ମହାପ୍ରଭୁ ସେ କଥା କହିଛନ୍ତି। ଶରଣାଗତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପାକୁ ଆକର୍ଷଣ କରେ। ଶରଣାଗତି ବ୍ୟତିରେକେ ବୈଷ୍ଣବଙ୍କର ଅନ୍ୟାନ୍ୟ ଗୁଣ ସମୂହ ପ୍ରାଣହୀନ ହୋଇପଡ଼େ। ଯେପରି ମୃତ ସ୍ତ୍ରୀର ବେଶ ବିନ୍ୟାସ ଆଦି ନିରର୍ଥକ, ସେହିପରି ଶ୍ରୀକୃଷ୍ଣ ଚରଣରେ ଶରଣାମ ପ୍ରତି ମୂଳା ଭକ୍ତିର ଅଭାବରେ ଶ୍ରୀକୃଷ୍ଣ ଭକ୍ତି ଭକ୍ତଙ୍କର ଅନ୍ୟାନ୍ୟ ଗୁଣ ସମୂହ ନିରର୍ଥକ। ପତିବ୍ରତା ରମଣୀର ପାତିବ୍ରତ୍ୟ ଧର୍ମ ରୂପ ମୁଖ୍ୟ ଲକ୍ଷଣ ସଦୃଶ ଶ୍ରୀକୃଷ୍ଣ ଭକ୍ତଙ୍କର କହିତବ ଶରଣାପତି ହିଁ ମୁଖ୍ୟ ଲକ୍ଷଣ। ଅର୍ଥାତ୍ ଶ୍ରୀକୃଷ୍ଣ ଭକ୍ତିର ପ୍ରାଣ ସ୍ୱରୂପ ଶରଣାପତି। ଶରଣାପତି କମ୍ପ୍ଲିଟ ସରେଣ୍ଡର, ପୂର୍ଣ୍ଣ ଶରଣାପତି ନାହିଁ ତ, ତାହେଲେ ଏ ଭକ୍ତି ଯାହା ତୁମେ କରି ପାରିବ ନା, ଭଗବାନ କୃଷ୍ଣ ତୁମ ସମକ୍ଷରେ ପ୍ରକାଶିତ ହେବେ ନା। ଏ ହେଉଛି ତା ମୋଟାମୋଟି କଥା। ଏବଂ ଶ୍ରୀମନ୍ ମହାପ୍ରଭୁ ଯେ ଅଭିନ୍ନ କୃଷ୍ଣ, ସେ ନାମିକ ଶରଣାପତି, ନାମରେ ସମ୍ପୂର୍ଣ୍ଣ ଶରଣ, ନାମିକ ଶରଣାପତି କଥା ସେ କହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, କାହିଁକି ନା ಕಳಿಸಿ ಬರೀ ನಾಮ ರೂಪಿ ಕೃಷ್ಣ ಅಂತ. ಕೃಷ್ಣ ನಾಮ ಕಳಿಸಿ ನಾಮರೆ ಸಂಪೂರ್ಣ ಸ್ವಾಮಿ ನಾಮ କୃಪಾ ତୁମେ ଦର୍ଶନ କରିପାରିବ. ନାମ ସ୍ମରଣ ରୂପ ଆଇସେ ସାଙ୍ଗେ ସାଙ୍ଗେ ଯେତେବେଳେ ତୁମର ପ୍ରକାଶ ଶୁଦ୍ଧ ନାମ କୀର୍ତ୍ତି ହବ ତୁମ ଜିଭାରେ, ସେତେବେଳେ ଭଗବାନଙ୍କର ସେଇ ମାଧୁର୍ଯ୍ୟକ ନିଳୟ କୃଷ୍ଣ ତାଙ୍କର କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ କୋଟି କନ୍ଦର୍ପ ରୂପକୁ ଧିକାର କରୁଛି କୃଷ୍ଣଙ୍କ ସୌନ୍ଦର୍ଯ୍ୟ ସେ ମାଧୁର୍ଯ୍ୟକ ନୀଳ କୃଷ୍ଣଙ୍କୁ ଦର୍ଶନ କରିବ, କେବଳ ରୂପ ଦର୍ଶନ କରିବ ନା ଲୀଳା ଦର୍ଶନ ହବ, ଏସବୁ କିଛି ନାମ ନାମ ଧରିବା ନେଇପାରିବ, ନାମ ସବୁ କିଛି ନେଇପାରିବ ଅତି ସହଜ ସରଳ ସୁଗମ ଉପାୟ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ କଳିଯୁଗ ଲୋକଙ୍କ ପାଇଁ ଦେଇଯାଇଛନ୍ତି, ଅନ୍ୟ କୌଣସି ଯୁଗରେ ଏସବୁ ପ୍ରଦତ୍ତ ହେଇ ନାହିଁ. ସେଥିପାଇଁ ବି କୁହାଯାଇଛି ଅନ୍ୟ ଯୁଗର ଲୋକମାନେ କଳିଯୁଗରେ ଜନ୍ମ ଲାଭ କରିବାକୁ ଇଚ୍ଛା କରୁଛନ୍ତି, କାରଣ ଅତି ସହଜରେ ଏ ପ୍ରେମ ନାମ ଜରିଆରେ ମିଳିପାରୁଛି, ଯାହାକି ଅନ୍ୟ ଯୁଗରେ ନାହିଁ. ନାମ ନେଇ ପ୍ରାଦୁରାଶିତ ପତର ପରିଣତ ନୌମୀ ଗୌରମ ସେ ଗୌରାଙ୍ଗଙ୍କୁ ଆମେ ନମସ୍କାର ପ୍ରଣାମ କରୁଛେ, ଯାହାଙ୍କର ହୃଦୟରେ ନାମରେ କେବଳ ସେ ପ୍ରେମ ପ୍ରକାଶ ଦେଇଛି, ସେ ପ୍ରେମ ପୁରୁଷୋତ୍ତମ ଶ୍ରୀ ସଚିନନ୍ଦନ ଶ୍ରୀ ଗୌରାଙ୍ଗ କୃଷ୍ଣ ପ୍ରେମ କୃଷ୍ଣାୟ ଚଣ୍ଡାଳ କୂଳରେ ଯା ହେଇଥିଲେ ସୁଦ୍ଧା ସେ ଗୁରୁ ଗରିଆନ ହେଇଯାନ୍ତି, ସେ ସବୁ କିଛି ପାଇଯାନ୍ତି, ତେପୁ ତପସ୍ତେ ଯୋଗ ସସ୍ମ ଆର୍ଯ୍ୟ ସମସ୍ତ ତପସ୍ୟାର ଫଳ ପାଇଯାନ୍ତି, ସମସ୍ତ ଯଜ୍ଞ ଅନୁଷ୍ଠାନର ଫଳ ପାଇଯାନ୍ତି, ସମସ୍ତ ତୀର୍ଥ ସ୍ଥାନରେ ଭ୍ରମଣ କରି ସ୍ନାନ କରିବାର ଫଳ ପାଇଯାନ୍ତି, ସମସ୍ତ ସଂସ୍କାର କ୍ରିୟା ସ୍ୱତଃ ସଂସାଧିତ ହେଇଯାଏ ଏବଂ ସମସ୍ତ ବେଦ ତତ୍ତ୍ୱର ଜ୍ଞାନ ଉପାସିତ ହେଇଯାଏ, ନାମ ସବୁ କିଛି ପରବର୍ତ୍ତୀ ଶ୍ଳୋକ ଦେଖନ୍ତୁ।